आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ 6 କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ। ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ପକ୍ଷରୁ ଏନ୍ସିଡି ଅଭିଯାନ ଆରମ୍ଭ। ଉତ୍ତରପ୍ରଦେଶରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 8 ତୀର୍ଥଯାତ୍ରୀଙ୍କ ମୃତ୍ୟୁ, 32 ଆହତ। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଆଜି ଆରମ୍ଭ କରିବ ଅଭିଯାନ। ଦୁବାଇଠାରେ ବାଂଲାଦେଶ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଆଜି ରାମଲୀଳା ମୈଦାନଠାରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଶ୍ରୀମତୀ ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।
ମୁଁ ରେଖା ଗୁପ୍ତା ଈଶ୍ୱର କି ଶପଥ ଲେତି ହୁଁ କି ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତ କେ ସମ୍ବିଧାନ କେ ପ୍ରତି ସଚ୍ଚି ଶ୍ରଦ୍ଧା ଔର ନିଷ୍ଠା ରଖୁଙ୍ଗି। ମୁଁ ଭାରତ କି ପ୍ରଭୁତା ଔର ଅଖଣ୍ଡତା ଅକ୍ଷୁଣ ରଖୁଙ୍ଗି। ମୁଁ ମୁଖ୍ୟମନ୍ତ୍ରୀ କେ ରୂପ ମେଁ ଅପନେ କର୍ତ୍ତବ୍ୟ କା ଶ୍ରଦ୍ଧାପୂର୍ବକ ଔର ଶୁଦ୍ଧ ଅନ୍ତଃକରଣ ସେ ନିର୍ବହନ କରୁଙ୍ଗି।
ଆୟୋଜିତ ସମାରୋହରେ 6 ଜଣ କ୍ୟାବିନେଟ୍ ମନ୍ତ୍ରୀ ପରଭେଜ ସାହିବ ସିଂ, ଆଶିଷ ସୁଦ, ମନଜିନ୍ଦର ସିଂ ସିର୍ସା, ରବିନ୍ଦର ଇନ୍ଦ୍ରରାଜ ସିଂ, କପିଲ ମିଶ୍ରା ଏବଂ ପଙ୍କଜ କୁମାର ସିଂ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଏବଂ ବିଜେପି ପକ୍ଷରୁ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୁଷମା ସ୍ୱରାଜ, ଶିଲା ଦୀକ୍ଷିତ ଏବଂ ଅତିଶୀଙ୍କ ପରେ ଶ୍ରୀମତୀ ଗୁପ୍ତା ହେଉଛନ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଦିଲ୍ଲୀ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ନେତା ନିର୍ବାଚିତ ହେବା ପରେ ଶ୍ରୀମତୀ ଗୁପ୍ତା ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶାଲିମାର ବାଗ ଆସନରୁ ସେ ବିଜୟୀ ହୋଇଛନ୍ତି। 1992 ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ ମହାବିଦ୍ୟାଳୟରେ ଏବିଭିପିର ସଦସ୍ୟ ଭାବରେ ନିଜର ରାଜନୈତିକ ଜୀବନ ସେ ଆରମ୍ଭ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ମଧ୍ୟ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ରେଖା ଗୁପ୍ତା ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଉଭୟ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ରାଜ୍ୟବାସୀ ସେମାନଙ୍କର ଅନନ୍ୟ ପ୍ରାକୃତିକ ଐତିହ୍ୟ ଏବଂ ସାଂସ୍କୃତିକ ପରମ୍ପରାକୁ ସର୍ବଦା ବଜାୟ ରଖିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଭୟ ରାଜ୍ୟବାସୀ ବିକାଶ ଏବଂ ଉତ୍କର୍ଷର ନୂଆ ଅଧ୍ୟାୟ ସୃଷ୍ଟି କରିବେ ବୋଲି ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଭାରତ ମଣ୍ଡପମ୍ଠାରେ ସମ୍ମିଳନୀର ପ୍ରଥମ ସଂସ୍କରଣ ଆସନ୍ତାକାଲି ଆରମ୍ଭ ହେବ। ଏହି ଦୁଇଦିନିଆ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଭୁଟାନ ପ୍ରଧାନମନ୍ତ୍ରୀ ଦାସୁ ଶେରିଂ ତୋବେ ଯୋଗଦେଇ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ରାଜନୀତି, କ୍ରୀଡ଼ା, କଳା ଓ ଗଣମାଧ୍ୟମ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀନ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ଏହି ସମ୍ମିଳନୀରେ ମତ ବିନିମୟ ହେବ। ଯୁବବର୍ଗଙ୍କୁ ଏହି ସମ୍ମିଳନୀ ପ୍ରେରଣା ଯୋଗାଇବା ସହ ଚିନ୍ତାଶୀଳ ନେତୃତ୍ୱ ଇକୋସିଷ୍ଟମକୁ ପ୍ରୋହାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର G20 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ଆଜିଠାରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତରେ ଯିବେ। ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗ ମନ୍ତ୍ରୀ ରୋନାଲ୍ଡ ଲାମୁଲାଙ୍କ ନିମନ୍ତ୍ରଣ କ୍ରମେ ଡକ୍ଟର ଜୟଶଙ୍କର ଏହି ଗସ୍ତରେ ଯାଉଛନ୍ତି। ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀଙ୍କ ସହ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ଅଣସଂକ୍ରମିତ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ନିମନ୍ତେ 30 ବର୍ଷ କିମ୍ବା ତଦୂର୍ଦ୍ଧ ବୟସର ବ୍ୟକ୍ତିବିଶେଷଙ୍କ 100% ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସ୍ୱତନ୍ତ୍ର ଏନ୍ସିଡି ଅଭିଯାନ ଆରମ୍ଭ ହୋଇଛି। ଅଣସଂକ୍ରମିତ ରୋଗ ଡାଇବେଟିସ୍, ଉଚ୍ଚ ରକ୍ତଚାପ, 3 ସାଧାରଣ କର୍କଟ ରୋଗ, ମୁଖ, ସ୍ତନ୍ୟ ଏବଂ ଜରାୟୁ ରୋଗର ନିରାକରଣ ନିମନ୍ତେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ଅଭିଯାନର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୋଗଗୁଡ଼ିକର ତୁରନ୍ତ ଚିହ୍ନଟ ଏବଂ ସମୟ ଅନୁସାରେ ରୋଗର ଚିକିତ୍ସା ନିମନ୍ତେ ଏହି ଅଭିଯାନ ମାଧ୍ୟମରେ ଗୁରୁତ୍ୱାରୋପ କରାଯିବ। ଅଣସଂକ୍ରମିତ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ଏହି 40-ଦିନିଆ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷିତ ଆଶା ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଅଣସଂକ୍ରମିତ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବେ। ବ୍ୟକ୍ତିବିଶେଷଙ୍କର ରୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏନ୍ପିଏଚ୍ସିଡି ପୋର୍ଟାଲରେ ଅପଲୋଡ୍ କରାଯିବ, ଯାହାଫଳରେ କି ଆକ୍ରାନ୍ତ ରୋଗୀଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟରେ ସ୍ୱଚ୍ଛତା ଆସିପାରିବ। ଦେଶବ୍ୟାପୀ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ପ୍ରଦାନ ପାଇଁ ଏଥିରେ ବ୍ୟବସ୍ଥା ରହିବ। ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନ୍ଭେନ୍ସନ୍ ଆଣ୍ଡ ଏକ୍ସପୋ ସେଣ୍ଟରରେ ଆଜି ଦିଲ୍ଲୀ ଆନ୍ତର୍ଜାତୀୟ ଚମଡ଼ା ଶିଳ୍ପ ପ୍ରଦର୍ଶନୀର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଶ୍ୱସ୍ତରରେ ଚମଡ଼ା କ୍ଷେତ୍ରରେ ଭାରତର ସ୍ଥିତିକୁ ଏହା ସୂଚିତ କରାଇବ। ପ୍ରାୟ 225 ଜଣ ଭାରତୀୟ ପ୍ରଦର୍ଶକ ଏହି ପ୍ରଦର୍ଶନୀରେ ଭାଗ ନେଇ ତାଙ୍କର ଉତ୍ପାଦନ ଶିଳ୍ପର ଉତ୍କର୍ଷ ପ୍ରତିପାଦନ କରିବେ। ଏହି ପ୍ରଦର୍ଶନୀରେ 200ରୁ ଉର୍ଦ୍ଧ୍ୱ ବିଦେଶୀ କ୍ରେତା ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିମଲ ଆନନ୍ଦ କହିଛନ୍ତି ଭାରତର ବିଶ୍ୱ ବାଣିଜ୍ୟ ଯାତ୍ରାରେ ଏହି କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉତ୍ତରପ୍ରଦେଶର ଜୌନପୁରଠାରେ ଗତକାଲି ବିଳମ୍ବିତ ରାତିରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 8 ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହେବା ସହ 32 ଜଣ ଆହତ ହୋଇଛନ୍ତି। ଜୌନପୁରର ପୁଲିସ୍ ଅଧିକାରୀ କୌସ୍ତବ କହିଛନ୍ତି ପ୍ରଥମ ଦୁର୍ଘଟଣାଟି ବାଦଲପୁର ଅଞ୍ଚଳର ସୁଲତାନପୁରଠାରେ ଏକ କାର୍ ସହ ଧକ୍କା ହେବା ପରେ ହୋଇଥିଲା। ଏଥିରେ ଝାଡ଼ଖଣ୍ଡର 3 ଜଣ ମହିଳା ଏବଂ ଜଣେ ଶିଶୁଙ୍କ ସମେତ 5 ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ 5 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ବାରାଣସୀରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିଲେ। ଅନ୍ୟ ଏକ ଦୁର୍ଘଟଣାରେ ଗୋଟିଏ ବସ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ହୋଇଥିଲା। ଏହି ଦୁର୍ଘଟଣାରେ ଦିଲ୍ଲୀର 3 ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବାବେଳେ ଅନ୍ୟ 27 ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଦିଲ୍ଲୀର ଏହି ବସ୍ ଯାତ୍ରୀମାନେ ବାରାଣସୀ, ଚିତ୍ରକୋଟ ଏବଂ ପ୍ରୟାଗରାଜ ପରିଦର୍ଶନ କରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିଲେ। ବାଦଲପୁର ଅଞ୍ଚଳରେ ଅତିରିକ୍ତ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇ ଗାଡ଼ି ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଦେଶର ହାଇ ଫ୍ରିକ୍ୱେନ୍ସି ଇଣ୍ଡିକେଟର ଅର୍ଥନୈତିକ ଗତିବିଧିର କ୍ରମାଗତ ବୃଦ୍ଧିକୁ ସୂଚିତ କରୁଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ମାସିକ ତଥ୍ୟରେ ଏହା ଉଲ୍ଲେଖ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ବଜେଟ୍ରେ ଘରୋଇ ଆୟ ଏବଂ ଉପଭୋକ୍ତା ବୃଦ୍ଧି ପାଇଁ ପଦକ୍ଷେପ ସହିତ କ୍ୟାପେକ୍ସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବାରୁ ବିତ୍ତୀୟ ସୁଦୃଢ଼ୀକରଣ ଏବଂ ଅଭିବୃଦ୍ଧି ଲକ୍ଷ୍ୟକୁ ଏହାକୁ ସନ୍ତୁଳିତ କରିପାରିଛି। ମୁଖ୍ୟତଃ ପନିପରିବା ଦରରେ ହ୍ରାସ ଯୋଗୁଁ ଜାନୁଆରୀ ମାସ ଖୁଚୁରା ମୁଦ୍ରାସ୍କୀତି 5 ମାସର ସର୍ବନିମ୍ନ ସ୍ତରରେ ରହିଥିଲା। ବିଶ୍ୱ ବାଣିଜ୍ୟ ଏବଂ ଭୂ ରାଜନୈତିକ ଦୃଶ୍ୟପଟକୁ ନେଇ ଘରୋଇ ଅନିଶ୍ଚିତ ଇକ୍ୱିଟି ବଜାର ଉପରେ ପ୍ରଭାବ ପଡ଼ିଛି ବୋଲି ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇଠାରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 2:30 ଏହି ମ୍ୟାଚ୍ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପକ୍ଷରୁ ଶୁଭମନ୍ ଗିଲ୍ ଏବଂ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହେବାର ଆଶା କରାଯାଉଛି। ଭାରତୀୟ ଦଳ ଦିନିକିଆ ସିରିଜ୍ରେ ଇଂଲଣ୍ଡକୁ 3-0 ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନାଜମୁଲ ହୋସେନଙ୍କ ନେତୃତ୍ୱରେ ବାଂଲାଦେଶ ଦଳ ଭାରତ ସହିତ ଉଚିତ ମୁକାବିଲା କରିବାର ଆଶା ରଖିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ 6 କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ। ନୂଆଦିଲ୍ଲୀଠାରେ ସୋ ଲିଡରସିପ୍ ସମ୍ମିଳନୀକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ପକ୍ଷରୁ ଏନ୍ସିଡି ଅଭିଯାନ ଆରମ୍ଭ। ଉତ୍ତରପ୍ରଦେଶରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ 8 ତୀର୍ଥଯାତ୍ରୀଙ୍କ ମୃତ୍ୟୁ, 32 ଆହତ ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଆଜି ଆରମ୍ଭ କରିବ ଅଭିଯାନ, ଦୁବାଇଠାରେ ବାଂଲାଦେଶ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।